ହଁ, ବିଜୟଲକ୍ଷ୍ମୀ ସିଂ କହୁଛି, ଆଦିବାସୀ ଗାଁ ସାଲିଆସର ମୋର ଏକ୍ସପ୍ରେସ ନମ୍ବର 1। ଆମର ଅର୍ଥ ଅଭାବ ଯୋଗୁଁ ମୁଁ କଲେଜକୁ ଚାଲି ଚାଲି ଯାଉଛି। ଗାଡି ଭଡ଼ା ପାଇଁ କୌଣସି ପଇସାର ସୁବିଧା ନାହିଁ। ମୋ ମମି ଲେବର କାମ କରନ୍ତି, ଆମେ ବହୁତ ଅସୁବିଧାରେ ଚଳୁଛୁ। ତ ଆପଣ କିଛି ସାହାଯ୍ୟ କଲେ ଆମେ କିଛି ଅସୁବିଧା ମୁକ୍ତି ପାଇବୁ। ମୋ ସାନ ଭାଇ ସ୍କୁଲରେ ପଢୁଛି କିନ୍ତୁ କିଛି ଅର୍ଥ ନାହିଁ। ତ ଆମକୁ ସମ୍ମୁଖୀନ ହେଉଛୁ, କିଣିବା ପାଇଁ ବି ପଇସା ନାହିଁ।